26 ଦାଉଦଙ୍କ ସମୟର 1000 ବର୍ଷ ପରେ ଯୀଶୁ ଜନ୍ମ ହେଲେ। ସେ ରାଜା ଦାଉଦଙ୍କର ବଂଶଜ ଥିଲେ। ତାଙ୍କ ମା କୁମାରୀ ମରିୟମ ଏବଂ ତାଙ୍କ ପିତା ସର୍ବଶକ୍ତିମାନ ଈଶ୍ୱର। ଯୀଶୁ ଈଶ୍ୱରଙ୍କର ଶ୍ରେଷ୍ଠ ଓ ମହାନ ଦାସ ଥିଲେ। ସେ ଲୋକମାନଙ୍କୁ ଈଶ୍ୱରଙ୍କ ସତ୍ୟତା ବିଷୟରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ଶକ୍ତି ବଳରେ ଆଶ୍ଚର୍ଯ୍ୟ କର୍ମ କଲେ। ସାଉଲ, ଦାଉଦ ଓ ଆମେ ସମସ୍ତେ ପାପ କରିଅଛୁ, କିନ୍ତୁ ଯୀଶୁ ପାପ କରିନାହାନ୍ତି। ଦିନେ ଗର୍ଦ୍ଧବ ଉପରେ ଆରୋହଣ କରି ଜେରୁସାଲେମକୁ ଯାତ୍ରା କଲେ। ଲୋକମାନେ ଜୟଧ୍ୱନି କରି କହିଲେ, ହୋସାନା ହୋସାନା, ଦାଉଦଙ୍କ ସନ୍ତାନ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଲୋକେ ଦେଖିଲେ ଯେ ଯୀଶୁ ଦାଉଦଙ୍କ ଠାରୁ ମହାନ। ସେ ଏହି ଜଗତର ରାଜାମାନଙ୍କର ରାଜା ଅଟନ୍ତି।